ପ୍ରଥମ ରାଜାବଳୀ ଅଧ୍ୟାୟ ଚାରି। ଏହି ରୂପେ ସଲୋମନ ରାଜା ସମଗ୍ର ଇସ୍ରାଏଲ ଉପରେ ରାଜା ହେଲେ। ଏମାନେ ତାଙ୍କର ଅଧିପତି ଥିଲେ, ଯଥା ସାଦକର ପୁତ୍ର ଅସରିୟ ଯାଜକ, ସିସାର ପୁତ୍ର ଇଲିହୋରପ ଓ ଅହିୟ ଲେଖକ, ଅହିଲୁଦ୍ର ପୁତ୍ର ଜିହସାପଟ ଇତିହାସକର୍ତ୍ତା ଓ ଜିହାଦର ପୁତ୍ର ବନ୍ୟାୟ ସେନାପତି ଥିଲା। ପୁଣି ସାଦକ ଓ ଅବିଆଥର ଯାଜକ ଥିଲେ। ନାଥନର ପୁତ୍ର ଅସରିୟ ଦେଶାଧ୍ୟକ୍ଷମାନଙ୍କର ପ୍ରଧାନ ଥିଲା ଓ ନାଥନ ପୁତ୍ର ସାବୁଦ ଯାଜକ ଓ ରାଜାଙ୍କ ମିତ୍ର ଥିଲା। ପୁଣି ଅହିସାର ଗୃହାଧ୍ୟକ୍ଷ ଥିଲା ଓ ଅବଦ୍ର ପୁତ୍ର ଅଦନିରାମ ବେଠିକର୍ମର ଅଧ୍ୟକ୍ଷ ଥିଲା। ଆଉ ସମଗ୍ର ଇସ୍ରାଏଲ ଉପରେ ସଲୋମନଙ୍କର ବାର ଜଣ ଦେଶାଧ୍ୟକ୍ଷ ଥିଲେ। ସେମାନେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ। ପ୍ରତିଜଣ ବର୍ଷ ମଧ୍ୟରେ ଏକ ଏକ ମାସ ପାଇଁ ଦ୍ରବ୍ୟ ଯୋଗାଇଲେ। ଆଉ ସେମାନଙ୍କର ନାମ ଏହି ଇଫ୍ରାଇମର ପର୍ବତମୟ ଦେଶରେ ବିନହୁର, ମାକସ ଓ ସାଲବିମ ଓ ବୈତସେମସ ଓ ଏଲନ ବୈଥାନନରେ ବିନ ଦେକର, ଅରୁବୋତରେ ବିନ ହେସଦ, ସଖୋ ଓ ସମୁଦାୟ ହେଫର ପ୍ରଦେଶ ତାହାର ଅଧୀନ ଥିଲା। ସମୁଦାୟ ଦୋର ଉପପର୍ବତରେ ବିନ ଅବିନାଦବ, ସଲୋମନଙ୍କର କନ୍ୟା ଟାଫତ ତାହାର ଭାର୍ଯ୍ୟା ଥିଲା। ତାନକ ଓ ମଗିଦୋ ଓ ବୈତସାନଠାରୁ ଆବେଲମ ହୋଲା ଓ ଜଗୁମିଆମ ପାରି ପର୍ଯ୍ୟନ୍ତ ସର୍ତ୍ତନ ନିକଟବର୍ତ୍ତୀ ଜିସ୍ରିଏଲ ତଳେ ଥିବା ସମଗ୍ର ବୈତସାନରେ ଅହିଲୁଦ୍ର ପୁତ୍ର ବାନା, ରାମତ ଗିଲିୟଦରେ ବିନ ରୋବୋର, ମନସିର ପୁତ୍ର ୟାଇରର ଗିଲିୟଦ ସ୍ଥିତ ସମସ୍ତ ଗ୍ରାମ ତାହାର ଅଧୀନ ଥିଲା। ଅର୍ଥାତ୍ ବାସନସ୍ଥ ଅର୍ଗବ ଅଞ୍ଚଳରେ ଥିବା ପ୍ରାଚୀର ବେଷ୍ଟିତ ଓ ପିତ୍ତଳ ଅର୍ଗଳ ବିଶିଷ୍ଟ 60 ବୃହତ ନଗର ତାହାର ଅଧୀନ ଥିଲା। ମହାନଇମରେ ଇଦୋର ପୁତ୍ର ଅହିନାଦବ, ନପ୍ତାଲିରେ ଅହିମାସ, ସେ ସଲୋମନଙ୍କର କନ୍ୟା ବାସମତକୁ ବିବାହ କରିଥିଲା। ଆସେର ଓ ବାଲୋରେ ହୁସୟର ପୁତ୍ର ବାନା, ଇସାଖରରେ ପାରୁହର ପୁତ୍ର ଜିହସାଫଟ, ବିନାମିନରେ ଏଲ୍ଲାର ପୁତ୍ର ସିମି, ଇମୋରିୟମାନଙ୍କ ରାଜା ସିହୋନର ଓ ବାସନର ରାଜା ଓଗୋର, ଗିଲିୟଦ ଦେଶରେ ଉରିର ପୁତ୍ର ଗେବର, ସେ ଦେଶରେ ସେ ଏକମାତ୍ର ଦେଶାଧ୍ୟକ୍ଷ ଥିଲା। ଜିହୁଦା ଓ ଇସ୍ରାଏଲ ଭୋଜନପାନ ଓ ଆମୋଦ ପ୍ରମୋଦ କରି ବାହୁଲ୍ୟ ହେତୁରୁ ସମୁଦ୍ର ତୀରସ୍ଥ ବାଲୁକା ନ୍ୟାୟ ବହୁ ସଂଖ୍ୟକ ଥିଲେ। ପୁଣି ସଲୋମନ ଫରାତ ନଦୀଠାରୁ ପଲେଷ୍ଟିୟମାନଙ୍କ ଦେଶ ମିସର ସୀମା ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଉପରେ ରାଜତ୍ୱ କଲେ। ସଲୋମନଙ୍କର ଯାବଜୀବନ ସେମାନେ ଭେଟି ଆଣିଲେ ଓ ତାଙ୍କର ସେବା କଲେ। ସଲୋମନଙ୍କର ପ୍ରାତ୍ୟହିକ ଆୟୋଜନୀୟ ଦ୍ରବ୍ୟ 30 ମହଣ ସରୁ ମଇଦା ଓ 60 ମହଣ ସୁଜି, ଆଉ 10 ପୁଷ୍ଟ ଗୋରୁ ଓ ଚରା ସ୍ଥାନରୁ 20 ଗୋରୁ ଓ 100 ମେଷ, ଏହାଛଡ଼ା ଅନେକ ହରିଣ ଓ କୃଷ୍ଣସାର ଓ ବନ ଗୋରୁ ଓ ପୁଷ୍ଟ ପକ୍ଷୀ ଥିଲା। କାରଣ ସେ ତିପ୍ସହଠାରୁ ଘସା ପର୍ଯ୍ୟନ୍ତ ଫରାତ ନଦୀର ଏପାରି ସ୍ଥିତ ସମସ୍ତ ଅଞ୍ଚଳର ରାଜାମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ପୁଣି ତାଙ୍କର ଚତୁର୍ଦ୍ଦିଗସ୍ତ ସବୁଆଡ଼େ ଶାନ୍ତି ଥିଲା। ଏଣୁ ସଲୋମନଙ୍କର ଯାବଜୀବନ ଦାନଠାରୁ ବେର୍ସେବା ପର୍ଯ୍ୟନ୍ତ ଜିହୁଦା ଓ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣାପଣା ଦ୍ରାକ୍ଷାଲତା ଓ ଆପଣାପଣା ଡିମ୍ବୁରୀ ବୃକ୍ଷ ମୂଳରେ ନିରାପଦରେ ବାସ କଲେ। ଆଉ ସଲୋମନଙ୍କର ରଥ ନିମନ୍ତେ 40,000 ଅଶ୍ୱଶାଳା ଓ 12,000 ଅଶ୍ୱାରୋହୀ ଥିଲେ। ଆଉ ସଲୋମନ ରାଜାଙ୍କ ନିମନ୍ତେ ଓ ସଲୋମନ ରାଜାଙ୍କର ମେଜରେ ଭୋଜନକାରୀ ସମସ୍ତଙ୍କ ନିମନ୍ତେ ପୂର୍ବୋକ୍ତ ଦେଶାଧ୍ୟକ୍ଷମାନଙ୍କର ପ୍ରତ୍ୟେକ ଜଣ ଆପଣାପଣା ନିରୂପିତ ମାସରେ ଖାଦ୍ୟଦ୍ରବ୍ୟ ଯୋଗାଇଲେ। ସେମାନେ କିଛି ଉଣା କଲେ ନାହିଁ, ମଧ୍ୟ ସେମାନଙ୍କର ପ୍ରତ୍ୟେକ ଜଣ ଆପଣାପଣା ନିରୂପିତ କର୍ମାନୁସାରେ ଅଶ୍ୱ ଓ ଦ୍ରୁତଗାମୀ ବାହନ ସକଳ ନିମନ୍ତେ ଅଧ୍ୟକ୍ଷମାନଙ୍କ ଥିବା ସ୍ଥାନକୁ ଜବ ଓ ତୃଣ ଆଣିଲେ। ଆହୁରି ପରମେଶ୍ୱର ସଲୋମନଙ୍କୁ ଅତିଶୟ ଜ୍ଞାନ ଓ ବୁଦ୍ଧି, ପୁଣି ସମୁଦ୍ର ତୀରସ୍ଥ ବାଲୁକା ନ୍ୟାୟ ମନର ବିସ୍ତୀର୍ଣ୍ଣତା ପ୍ରଦାନ କଲେ। ପୂର୍ବଦେଶୀୟ ସମସ୍ତ ଲୋକଙ୍କର ଜ୍ଞାନ ଓ ମିଶ୍ରୀୟ ସମୁଦାୟ ଜ୍ଞାନ ଅପେକ୍ଷା ସଲୋମନଙ୍କର ଜ୍ଞାନ ଅଧିକ ହେଲା, କାରଣ ସେ ସମସ୍ତ ଲୋକଙ୍କଠାରୁ ଇସ୍ରାହିୟ, ଏଥନ ଓ ମାହଲର ପୁତ୍ର ହେମନ ଓ କଲକୋଲ ଓ ଦର୍ଦା ଏମାନଙ୍କଠାରୁ ଅଧିକ ଜ୍ଞାନବାନ ଥିଲେ ଓ ଚତୁର୍ଦ୍ଦିଗସ୍ତ ସକଳ ଗୋଷ୍ଠୀ ମଧ୍ୟରେ ତାଙ୍କର ସୁଖ୍ୟାତି ବ୍ୟାପିଲା। ସେ 300 ନୀତିକଥା କହିଲେ ଓ ତାଙ୍କର ଗୀତ 1005 ଥିଲା। ପୁଣି ସେ ଲିବାନନର ଏରସ ବୃକ୍ଷଠାରୁ ପ୍ରାଚୀରରେ ଉତ୍ପନ୍ନ ଏସବ ତୃଣ ପର୍ଯ୍ୟନ୍ତ ବୃକ୍ଷମାନର ବର୍ଣ୍ଣନା କଲେ। ମଧ୍ୟ ସେ ପଶୁ ଓ ପକ୍ଷୀ ଓ ଉରଗମୀ ପ୍ରାଣୀ ଓ ମତ୍ସ୍ୟମାନଙ୍କର ବର୍ଣ୍ଣନା କଲେ। ପୁଣି ପୃଥିବୀସ୍ଥ ଯେ ରାଜା ସଲୋମନଙ୍କର ଜ୍ଞାନ ବିଷୟ ଶୁଣିଥିଲେ ସେମାନଙ୍କ ନିକଟରୁ ସର୍ବଦେଶୀୟ ଲୋକେ ତାଙ୍କର ଜ୍ଞାନର କଥା ଶୁଣିବାକୁ ଆସିଲେ।